ନଦିଆକୁ କୌଣସି ସନ୍ନ୍ୟାସୀ ଆସିବା ମାତ୍ରେ କାହିଁକି କେ ଜାଣି ସଚିଦେବୀଙ୍କ ମନରେ ଭୟଜାତ ହେଉଥିଲା। ସେ ଭାବୁଥିଲେ ଯେ ତାଙ୍କ ନିମାଇଁଙ୍କୁ ହୁଏତ କେହି ଟାଣି ନେଇଯାଇପାରନ୍ତି। ତେବେ ଦୁଇ ଭଉଣୀଙ୍କ ଭିତରେ ଏପରି କଥାବାର୍ତ୍ତା ଚାଲିଥିବା ବେଳେ ହଠାତ୍ ପହଞ୍ଚିଗଲେ ନିମାଇଁ। ମା ସଚି କହିଲେ, ଶୁଣୁଛି ତୁ ନଦିଆ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରସ୍ତୁତ ହେଉଛୁ, ମୋତେ ସ୍ପଷ୍ଟ ଭାବରେ ତୋ ମନ କଥା କହ, ମୁଁ ମୁହୂର୍ତ୍ତେ ସୁଦ୍ଧା ତୋତେ ଛାଡ଼ିକି ରହିପାରିବି ନାହିଁ। ନିମାଇଁ କହିଲେ, ମୁଁ ଏକ ତୀର୍ଥସ୍ଥାନକୁ ଯିବାକୁ ଚାହୁଁଛି ମା, କିନ୍ତୁ ତୁମର ଅନୁମତି ନ ପାଇଲେ ମୁଁ ଯିବି ନାହିଁ। ମୁଁ ଯେଉଁଠିକି ଯାଏ ନା କାହିଁକି ନିଶ୍ଚୟ ଫେରିଆସିବି। ସଚିଦେବୀ କହିଲେ, ମୋ ଦେହ ଛୁଇଁ କହ, ଫେରିଆସିବୁ ତ? ନିମାଇଁ କହିଲେ, ହଁ ମା, ନିଶ୍ଚୟ ଫେରିଆସିବି। ନିମାଇଁ ଅନ୍ୟତ୍ର ଚାଲିଗଲେ ଫେରିଆସିବ ବୋଲି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ମା ସଚିଦେବୀଙ୍କ ମନ ସନ୍ତୁଷ୍ଟ ହେଉନଥିଲା, କାରଣ ପ୍ରତିଦିନ ତାଙ୍କ କାନରେ ଆସି ପଡ଼ୁଥିଲା ଯେ ନିମାଇଁ ନିଶ୍ଚୟ ଗୃହତ୍ୟାଗ କରିବ। ଦିନେ ମା ସଚିଦେବୀ ନିମାଇଁଙ୍କୁ ପାଖରେ ବସାଇ କହିଲେ, କିରେ ତୁ ପରା ତୀର୍ଥ କରିବାକୁ ଯିବୁ ବୋଲି କହୁଥିଲୁ, କାହିଁ ଗଲୁ ତ ନାହିଁ? ଗଲେ କେଉଁ ସ୍ଥାନକୁ ଯିବୁ କହ। ନିମାଇଁ ସୁଯୋଗ ପାଇ କହିଲେ, ଯିବି ବୃନ୍ଦାବନକୁ। ଏତିକି ଶୁଣୁ ଶୁଣୁ ମା ସଚିଦେବୀ ଏକାବେଳେକେ ଭାଙ୍ଗି ପଡ଼ିଲେ।